यजुः दशमस्कन्ध एकविंश अध्याय ये अध्याय होती बंसी गीत गोपी मैंने ये बंसी जो भगवान पर जो स्वतंत्रता होती बंसी माधुरी भगवान कृष्णा जिते भगवान पर अवतार अच्छा से समस्त अवतार मनुत्रे कृष्णा अन्य कई सहित तुलनीय हो पारे ना अनुपम तर उपमा कई पारे ना सहित कई सामान हो पारे ना एमती की विष्णु तत्व रामादिमूर्ति सुकला नियमीन तिष्ठन राम नृसिंह बराह बामन इत्यादि जिते भगवान सब अवतार अच्छा कृष्ण सहित कई सामान हो पारे ना कहीं सामान हो पारे ना ना चारोटी गुण चारोटी वैशिष्ट्य कृष्णकर अच्छी जो थे कई समान हो पारे ना भगवान कृष्णकर कौन से आयुध ना विष्णु इत्यादि जिते अवतार अच्छा कहार ना कहार किसी आयुध रही किए खंडा धरी किए गदा धरी किए चक्र धरी किए विभिन्न प्रकार त्रिशूल धरी भाव में प्रभुपाद महाराज थे कहते जे पाश्चात्यवासी पाश्चात्यवाद जन लोक से आसते आम इंडिया को आसते भारत को आप देखिए हरिद्वार ऋषिकेश सब जो मंदिर सब रही सब विभिन्न अवतार मान सब रही मूर्ति सब रही कृष्णकर मूर्ति रही तेणु से जो आसिले से समस्त अवतार मान देखिले देख सारिकपर कह कृष्ण को देखिए अवतार देखिए सी कहे ये हूँ भगवान केमी आप जानते जिते मुझे देखिए अवतार किए चक्र धरी किए खंडा धरी किए गदा धरी किए धनुतीर धरी किए ना कौन कौन किसी ना आयुध धरी कि किसी आयुध ना ये केवल बंशी दबादन कर तेणु भगवान चारोटी वैशिष्ट्य रही जो थे कहीं अन्य कहीं समान हो पारे ना तेणु तादी ये गोटे बंशी माधुरी भगवान बंशी माधुरी तेणु ये जो एक अध्याय शीर्षक हूँ ये गोपी मान कृष्ण वंशीधनी महिमा कीर्तन भगवान वंशीधनी बहुत महिमा रही ये एक अध्याय गान कर वंशी महिमा सरीगला ता नुह ये केवल संक्षेप वर्णना कर वंशी अद्भुत वंशी भगवान वंशी सहित कहीं सामान हो पारे ना वंशी माधुरी जो रही भगवान आ गोटे माधुरी जो कौन ना रूप माधुरी विचित्र बेश बोली कह भगवान जो रूप रही बहुत सुंदर भाव में रूप अलंकृत कर जो भगवान रूप विचित्र बेश ये रूप सहित कहीं सामान हो पारे ना भगवान रूप माधुरी अन्य जिते भगवान अवतार देखिए समस्ते सीधा ठिया होती सीधा दंडायमान कि भगवान कृष्ण देखिए रूप सीधा ना से त्रिवक्र रूप तीनो स्थान त्रिभंग लड़ित तीनो स्थान से वक्र पादर वक्र कटिदेश वक्र ग्रीवार वक्र ये तीनो त्रिवक्र ताणी त्रिभंग लड़ित तर बंका हेले जदि आम भितर किए जाने कह कौन ना अंग ठीक ना कह फिजिकली हैंडिकैप फिजिकली हैंडिकैप जन रही मान किए चली पार नहीं किए बंका रही किए कौन रही असुविधा सब रही सी देखने किए सुंदर कहे कि भगवान फिजिकली हैंडिकैप नुहत किंतु सी जो दंडायमान नुहंती ये त्रिभंग ठाणी से दंडायमान नुहंती जे कह फिजिकाली हैंडिकैप कि भगवान जो त्रिभंग लड़ित रूप तर रूप को आहरी बढ़े दिए ये भगवान रूप माधुरी ये गोटे द्वितीय माधुरी जो थे अन्य भगवान अन्य अवतार मान सामान हो पारे ना ये जो त्रिभंग रही भगवान ये तीनो तत्व से प्रकाश कर समस्त वेदरे आप देखिए तीनो तत्व रही समस्त वेद को ତିନୋଟି ତତ୍ତ୍ୱରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ସମ୍ବନ୍ଧ, ରହିଛି ଅବିଧେୟ ଏବଂ ଉତ୍ପତ୍ତି ପ୍ରୟୋଜନ। ସମ୍ବନ୍ଧ ତତ୍ତ୍ୱ ଭୌତିକ ଜଗତରେ ଯେମିତିକି ଆମର ବିଭିନ୍ନ ସମ୍ବନ୍ଧ ରହିଛି, ସେହିଭଳି ଭାବରେ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି ଏବଂ ସେ ସମ୍ବନ୍ଧ ହେଉଛି ନିତ୍ୟ ସମ୍ବନ୍ଧ। ସମ୍ବନ୍ଧ ଦେହ ଭଗବାନଙ୍କର ବିଭିନ୍ନ ପ୍ରକାଶ ଯେଉଁ ରହିଛି, ଗୋଟେ ହେଉଛି ସମ୍ବନ୍ଧ ଦେହ ରାଧା ମଦନ ମୋହନ, ସେ ହେଉଛନ୍ତି ସମ୍ବନ୍ଧ ଦେହ ଯେଉଁ ରହିଛି ରାଧା ମଦନ ମୋହନ ହଉ, ଯେଉଁ ରହିଛି କ'ଣ ସେ ମୂଳ ସୁଖ ରାଧା ମଦନ ମୋହନ, ସେ ହେଉଛନ୍ତି ସମ୍ବନ୍ଧ ଦେହ। ତାପରେ ଆଉ ଗୋଟିଏ ତତ୍ତ୍ୱ ହେଉଛି ଅଭିଧେୟ ତତ୍ତ୍ୱ। ଅଭିଧେୟ କେମିତି ଆମେ ସମ୍ବନ୍ଧ ସ୍ଥାପନ କରିବା, ସେ ହେଉଛି ଅଭିଧେୟ। ଯେଉଁ ଉପାୟରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା, ସେ ହେଉଛି ଅଭିଧେୟ ବା ସେ ହେଉଛି ଭକ୍ତି। ତେଣୁ ଭକ୍ତିର ତତ୍ତ୍ୱର ଭଗବାନ ବା ପ୍ରକାଶ ହେଉଛନ୍ତି ଗୋବିନ୍ଦ ଦେବ, ଗୋବିନ୍ଦ ଦେବ। ଏବଂ ଆଉ ଗୋଟିଏ ତତ୍ତ୍ୱ ହେଉଛି ପ୍ରୟୋଜନ ତତ୍ତ୍ୱ। ଭଗବାନ ସହିତ ଭକ୍ତି ମାଧ୍ୟମରେ ସମ୍ବନ୍ଧିତ ହୋଇ ଯେତେବେଳେ ଭକ୍ତିର ଆମେ ଆଦାନ ପ୍ରଦାନ କରିବା, ଅନ୍ତିମ ଫଳ ହେଉଛି ପ୍ରେମ। ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ତେଣୁ ଏହାର ରହିଛି ମନ୍ତ୍ର ମଧ୍ୟ ରହିଛି, ବର୍ଣ୍ଣନା କରାଯାଉଛି। ତେଣୁ ଏଇ ତିନୋଟି ସ୍ଥାନରେ ଭଗବାନ ତ୍ରିଭଙ୍ଗ ହେଇ ରହିଛନ୍ତି, ତାର ଅର୍ଥ ହେଉଛି ତାର ଯେଉଁ ସିଗ୍ନିଫିକାନ୍ସ ହେଉଛି କ'ଣ ନା, ସେଇ ତିନୋଟି ତତ୍ତ୍ୱ ସେ ପ୍ରକାଶ କରୁଛନ୍ତି। ଏ ତତ୍ତ୍ୱକୁ ଜାଣିବା ଏତେ ସହଜ ନୁହଁ। ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କହିଲେ, ଅର୍ଜୁନ ମତେ ତମେ ସିନା ଜାଣିଛ, ସମସ୍ତେ ଜାଣିପାରିବେ ନାହିଁ। ହଜାର ହଜାର ଲୋକ ମୋତେ ଚିନ୍ତା କରୁନାହାନ୍ତି, ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁନାହାନ୍ତି। ମନୁଷ୍ୟାଣ ଶ୍ରେଷୁ କଶ୍ଚିତ ଜଗତ ସିଦ୍ଧ ହେ। ପ୍ରଭୁ କେମିତି ଜାଣିବା ଜଣେ ସିଦ୍ଧ ହେଲା ବୋଲି, ନା ଯତଦା ବି ସିଦ୍ଧ ନା ହୁଏତ କିଏ କେଉଁ ମାର୍ଗରେ ସିଦ୍ଧି ଲାଭ କରିଯାଇପାରନ୍ତି, କିନ୍ତୁ ସେ ଶ୍ରେଷ୍ଠ ସିଦ୍ଧି ନୁହଁ ନା କ'ଣ ପ୍ରଭୁ ଶ୍ରେଷ୍ଠ ସିଦ୍ଧି ନା ଯତଦାନ ବି ସିଦ୍ଧ ନା କଶ୍ଚିତ ମାନ ବ୍ୟତି ତତ୍ତ୍ୱତଃ। ଯେ ମୋତେ ତତ୍ତ୍ୱରେ ଜାଣିଲା ମୁଁ କାହିଁକି ଏବେ ତ୍ରିଭଙ୍ଗ ରହିଛି ଏଇଟାକୁ ଯଦି ଜାଣିପାରିଲା, ସିଏ ପ୍ରକୃତରେ ମୋତେ ତତ୍ତ୍ୱରେ ଜାଣିଲା, ତେଣୁ ସିଏ ଶ୍ରେଷ୍ଠ ସିଦ୍ଧି ଲାଭ କଲା। ତେଣୁ ଇଏ ଗୋଟିଏ ଭଗବାନଙ୍କର ଯେଉଁ ରୂପମାଧୁରୀ, ଏ ରୂପମାଧୁରୀ ସହିତ ଅନ୍ୟ କେହି ସମାନ ହୋଇପାରିବେ ନାହିଁ। ଆଉ ଯେଉଁଟି ମାଧୁରୀ ରହିଛି ଭଗବାନଙ୍କ ପ୍ରେମ ମାଧୁରୀ ଆଉ ଲୀଳା ମାଧୁରୀ, ସେଥିପାଇଁ ଭଗବାନଙ୍କୁ ଲୀଳା ପୁରୁଷୋତ୍ତମ ବୋଲି କୁହାଯାଏ। ତେଣୁ ଏହିଭଳି ଭାବରେ ଏ ଯେଉଁ ଏକୋଇଶ ଅଧ୍ୟାୟରେ ବେଣୁଗୀତି ବର୍ଣ୍ଣନା କରାଯାଇଛି, ଗୋପୀମାନେ ଏ ବେଣୁର ପ୍ରଶଂସା କରୁଛନ୍ତି। ଗୋପୀମାନେ ଯିଏକି ଭଗବାନଙ୍କର ସହିତ ପ୍ରେମ ଆଦରେ ସମ୍ପୃକ୍ତ ରହିଛନ୍ତି, ସେମାନେ ଏ ବଂଶୀକୁ ଈର୍ଷା କରୁଛନ୍ତି, ସବୁବେଳେ ଭଗବାନଙ୍କର ଅଦର ସହିତ ଯୁକ୍ତ ହୋଇକି ରହିଛନ୍ତି, ଏ କଥା କୁହାହଉଛି। ତେଣୁ ଭଗବାନ ନାହାନ୍ତି, ଭଗବାନ ଦେଖୁନାହାନ୍ତି। ସେ ଭଗବାନ ସକାଳ ହୋଇଗଲେ ସକାଳ ହୋଇଗଲେ ଭଗବାନ ଚାଲିଲେ, କାନନକୁ ଚାଲିଲେ। ଏ ଯେଉଁ ବୃନ୍ଦାବନ ଲୀଳା, ପ୍ରଥମେ ଭଗବାନ ଥିଲେ ବୃହତ୍ବନରେ, ଯେଉଁ ନନ୍ଦଗୋକୁଳ ଯେଉଁ ରହିଛି ବୃହତ୍ବନ ସେଇଠି ଥିଲେ। ଯେତେବେଳେ ଯମଳାର୍ଜୁନ ମନ୍ଦିର ହୋଇଗଲା, ଭଗବାନଙ୍କର ଯେଉଁ ଦାମୋଦର ଲୀଳା ଅନୁଷ୍ଠିତ ହେଲା, ମା ଯଶୋଦା କୃଷ୍ଣଙ୍କୁ ବାନ୍ଧିକି ରଖିଥିଲେ ଦୌଡ଼ିରେ, ଉଦୁକୂଳରେ ବାନ୍ଧିକି ରଖିଥିଲେ, ଏବଂ ସେଇ ଦାମୋଦର ସେଇ ଉଦୁକୂଳରେ ଭଗବାନ ଯେଉଁ ଯମଳାର୍ଜୁନ ବୃକ୍ଷକୁ ଉତ୍ପାଟନ କଲେ। ତାପରେ ସେମାନେ ଆସିଗଲେ ନନ୍ଦୀଶ୍ୱର ଏବଂ ଯେଉଁ ମହାବନ ମଝିରେ ଯେଉଁ ସ୍ଥାନ ହେଉଛି ବୃନ୍ଦାବନ, ସେ ବୃନ୍ଦାବନରେ ଲୀଳା ସବୁ ଅନୁଷ୍ଠିତ ହେଉଛି। ଭଗବାନ ପ୍ରଥମେ ବତ୍ସାଚାରଣ କରୁଛନ୍ତି, ତାପରେ ଭଗବାନ ଯେତେବେଳେ କୌଗଣ୍ଡ ବୟସ ହୋଇଗଲେ, ତତଶ୍ଚ କୌଗଣ୍ଡ ବୟସ ଭଜେଇ ପନ୍ଦର ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ଛଅ ବର୍ଷର ହୋଇଗଲେ, ସେତେବେଳେ ଭଗବାନ ଗୋପାଳନ କଲେ। ତେଣୁ ଭଗବାନ ସକାଳ ହେଲେ ଚାଲିଲେ, ଆଠ ଦିନ ଯଦି ଭଗବାନ ଅନ୍ୟ କାନନକୁ ଚାଲିଲେ, ଆଉ ଗୋଷ୍ଠୀରେ ସେ ମାନେ କ'ଣ ବୃନ୍ଦାବନରେ ସେ ନାହାନ୍ତି, କିନ୍ତୁ ଗୋପୀମାନେ ଦେଖିପାରୁନାହାନ୍ତି କୃଷ୍ଣଙ୍କୁ। ଗୋପୀମାନେ କିନ୍ତୁ ଚାହୁଁଛନ୍ତି କୃଷ୍ଣ ନ ଯାଆନ୍ତି କି ବନଙ୍କୁ, ଆମେ ତାଙ୍କୁ ଦେଖନ୍ତୁ, ତାଙ୍କ ରୂପ ମାଧ୍ୟମରେ ସବୁବେଳେ ଦେଖନ୍ତୁ, ଏତେ ସୁନ୍ଦର ରୂପ ରହିଛି ଭଗବାନଙ୍କର।